জয় জয় জগন্নাথ পতিত পাবন শ্রীক্ষেত্রু আসি অছু পণ্ডা দুই জন কহিলু কার্তিকরে আসি ধর্ম কথা কলিযুগ মণিষর ন পশিলা চেতা ভাই না ন পশিলা চেতা
এ মাসরে লক্ষ্মী ঘর ঘর বুলু থান্তি পুণ্যবন্ত জাগা দেখি সে ঘরে রুহন্তি ননা সে ঘরে রুহন্তি
বুঝাই সেইঠারে লক্ষ্মী বাস করিথান্তি যাই যেউঠারে নারায়ণঙ্কর যে আস্থান পুণ্যবন্ত জাগা পরা অটে সেই স্থান ভাই না অটে সেই স্থান
ভাই না শুন শুন
আহা যেউঠারে বিষ্ণু ভক্ত করু থাই বাস সে পরা অটই নারায়ণঙ্ক নিবাস লক্ষ্মী যে জাগাকু নীতি বুলিবাকু জানতি লক্ষ্মী কৃপা বলে সবু ভলরে রুহন্তি ননা ভলরে রুহন্তি
মাঙ্ক লক্ষ্মীঙ্কর কৃপা সমস্তঙ্ক উপরে বনি রহুন না
জয় জগন্নাথ
সম্মান লক্ষ্মী ছাড়ি দেইথান্তি পরা সেই স্থান যেউঠারে পণ্ডিতঙ্কু পূজা করা যায় সে স্থানরে মা লক্ষ্মী সদা রহি থায়ে ভাই না সদা রহি থায়ে
আহা যে স্থানরে অন্নদান করুথান্তি লোকে সে স্থানরে লক্ষ্মী সদা আত্মজাত হন্তি অতি প্রিয় জাগা সিয়ে ছাড়ি ন যাতি লক্ষ্মী ছাড়ি ন যাতি
লক্ষ্মী দেবীটি রুহন্তি ননা দেবীটি রুহন্তি
সরগ সমান সেই ঘর ননা
যে ঘরে পিলা মানে পাঁতি আদর গুরুজনকু সম্মান দিয়ে যে ঘর সদা পরিষ্কার পরিচ্ছন্ন লক্ষ্মীঙ্কর সেই ঘর স্থান ননা অটে বাসস্থান
স্বচ্ছতা হি সেবা যৌটি স্বচ্ছ সেইটি মা লক্ষ্মী
আহা যে ঘরে সদা থায়ে আনন্দ উৎসব যে ঘরে নব সই যে আমি সদ্রব্য যেউ ঘরে মানু থান্তি গুরু উপদেশ যেউ ঘরে স্ত্রী পাড়ে স্বামীর আদেশ ননা স্বামীর আদেশ
স্বামী পরা পরম গুরুদেব সে পরম ঈশ্বর ননা
যেউ ঘরে নারী কুহে মধুর বচন আপনার করে দেই সেই আলিঙ্গন সেই ঘরে
পরিস্থান অটই লক্ষ্মী
ନନା ଲକ୍ଷ୍ମୀ କନିବାସ।
ବାସ୍ତବିକ ଯୋଉଠି ମା ଲକ୍ଷ୍ମୀ ବିରାଜମାନ କରନ୍ତି ସେଠି ସମ୍ପର୍କ ମଧୁର ହେବା ଦରକାର।
ଠିକ କଥା କହିଲ ନନା।
ଦୁଷ୍ଟ ଚରିତ୍ରା ଅଟଇ ପରା ଯେଉଁ ନାରୀ ଲକ୍ଷ୍ମୀ ଦେବୀ ନ ଚାହାନ୍ତି ମୁହଁକୁ ତାହାରି ନନା ମୁହଁକୁ ତାହାରି ଜମା ଚାହିଁବେନି ନା।
କଣ ହେଲେଣି ନାରୀ ମାନେ ଆଜି
ଆହା ବେଖାତିରି ଯେଉଁ ନାରୀ କରେ ସମସ୍ତଙ୍କୁ ଯେଉଁ ନାରୀ ଲୋଡ଼ୁ ଥାଇ ପର ପୁରୁଷକୁ ଯେଉଁ ନାରୀ ହୁଅନ୍ତିନି ସ୍ୱାମୀ ସୁହାଗିନୀ ସେ ନାରୀ ସଂସାରେ ପରା ଅଟେ ହତ ଲକ୍ଷ୍ମୀ ନନା ଅଟେ ହତ ଲକ୍ଷ୍ମୀ
ପୁରା ହତ ଲକ୍ଷ୍ମୀ ହେଇଯିବେ ଯଦି ମା ମାନେ ମୋର ଦୁପଥ ଗାମୀ ହେବେ।
ସତ କଥା ନନା।
ପାଦକୁ କଚାଡ଼ି ଅର୍ଥ ଲଗ୍ନ ହୋଇ ବୁଲୁ ଥାଏ ଯେଉଁ ନାରୀ ଉଲଗ୍ନ ହୋଇ ରାତ୍ରରେ ଯେ କରେ ଶୟନ ମୁକୁଳା କେଶକୁ ରଖେ ନ କରେ ବନ୍ଧନ ନନା ନ କରେ ବନ୍ଧନ
ଇଏ ହଉଛି ଲକ୍ଷ୍ମୀ ଛଡ଼ାର ଲକ୍ଷଣ ନନା।
ଆହା ସିନ୍ଦୁର ଶଙ୍ଖାକୁ ପିନ୍ଧେ ନାହିଁ ଯେଉଁ ନାରୀ ମୁଣ୍ଡରେ ଓଢ଼ଣା ଯେବେ ନ ରୁହେ କାହାରି ପାଦରେ ଓଳତା ଯେଉଁ ନାରୀ ପିନ୍ଧେ ନାହିଁ ସଂସାରରେ ହତ ଲକ୍ଷ୍ମୀ ନାରୀ ପରା ସେହି ନନା ନାରୀ ପରା ସେହି
ନନା ଶଙ୍ଖା ସିନ୍ଦୁର ସବୁ କୁଆଡ଼େ ଗଲାଣି ଆଉ ଆମ ନାରୀମାନେ ସେଗୁଡ଼ା ପିନ୍ଧୁନାହାନ୍ତି।
ଘୋର କଳି ଘୋର କଳି
ଜଗନ୍ନାଥ ଉଦ୍ଧାର କର ପ୍ରଭୁ।
ସୁନ୍ଦରୀ ଅତି ସୁକୁମାରୀ ଯିଏ ପିତା ପୁତ୍ର ପରି ଭାବେ ପୁରୁଷଙ୍କୁ ଯିଏ ଯୋଗୀ ଭିକାରୀ ମାନଙ୍କୁ ଯେ ଫେରାଏ ନାହିଁ ଗୃହ କାର୍ଯ୍ୟ କରୁଥାଏ ଆନନ୍ଦରେ ଯେହି ନନା ଆନନ୍ଦରେ ଯେହି
ଯେ ସତ୍ୟ ବଚନ ଯେଉଁ ନାରୀ କୋଳେ ଖେଳୁଥାଏ ନନ୍ଦନ ସେହି ନାରୀ ଶରୀରରେ ଲକ୍ଷ୍ମୀ ରହିଥାନ୍ତି ଲକ୍ଷ୍ମୀବତ ନାରୀ ସିଏ ସଂସାରେ ଅଟନ୍ତି ନନା ସଂସାରେ ଅଟନ୍ତି।
ସବୁ ଅତିଥିମାନଙ୍କର ସେବା କରିବା ଦରକାର ସମସ୍ତଙ୍କୁ ଅତିଥି ଭତ୍ ଭାବିବାକୁ ପଡ଼ିବ। ଉଠାଏ ସଞ୍ଜ ସକାଳରେ ସଞ୍ଜବେଳେ ଯେଉଁ ନାରୀ ପଢ଼େ ଭାଗବତ ଯେଉଁ ନାରୀ ସେ ବୁଥାଏ ପରା ସାଧୁ ସନ୍ତ ନନା ପରା ସାଧୁ ସନ୍ତ
ଭାଗବତ ସାଧୁ ସନ୍ତ ଆହା ନନା ସେବା କରିବା।
ଆହା ଶାଶୁ ଶ୍ୱଶୁରଙ୍କ ସେବା ଯିଏ କରୁଥାଇ ସ୍ୱାମୀ ସେବାରେ ଯାହାର ମନ ରହିଥାଏ ଏଭଳି ନାରୀ ପାଖରେ ଲକ୍ଷ୍ମୀ ରହିଥାନ୍ତି ଏଥିରୁ ବିମୁଖ ହେଲେ ଲକ୍ଷ୍ମୀ ଛାଡ଼ି ଯାଆନ୍ତି ନନା ଲକ୍ଷ୍ମୀ ଛାଡ଼ି ଯାଆନ୍ତି।
ଶାଶୁ ଶ୍ୱଶୁରଙ୍କୁ ସେବା କରିବା ଦରକାର ସବୁ ବୋହୂମାନେ।
ନନା ଲକ୍ଷ୍ମୀ ପରା ଜଗନ୍ନାଥଙ୍କର ସେବା କରୁଛନ୍ତି।
ଫୁଲ ଯେଉଁ ଘରେ ପଡ଼ି ରହିଥାଏ ଯେଉଁ ଘରୁ ସବୁବେଳେ ଦୁର୍ଗନ୍ଧ ହୁଏ ବହୁଜନଙ୍କ ମଧ୍ୟରେ ଶୁଏ ଯେଉଁ ନାରୀ ବାସି ପାଉଁଶକୁ କାଢ଼େ ନାହିଁ ଯେଉଁ ନାରୀ ନନା କାଢ଼େ ନି ସେ ନାରୀ
ଅଳସୁଆ ହେଇଗଲେ ନନା ଅଳସୁଆ। लक्ष्मी देवी होई थांती दूर नना होई थांती दूर ब्राह्मण शपथ खाइबनी नना ये होची निया
एबे मानु नांती नना घोर कली
जय जगन्नाथ
ଭୂମି କୁ ଯେ ଏଠି ମାଡ଼ି ବସିଥାନ୍ତି ବେଲପତ୍ର କହି ଥକୁ ଯେ ଖାଏ ରାତିରେ ବସିକି ବାଜା ବଜାଏ ଯେ ଜନ ଆଣ୍ଠୁରେ ନନା ଯେ ଜନ ଆଣ୍ଠୁରେ
ପରା ଲକ୍ଷ୍ମୀ ଛଡ଼ାର କାମ ନନା
ବ୍ରାହ୍ମଣ ସମ୍ପତ୍ତି ଜମା ନାହିଁ ରେ ବାବା ମଶାଣୀ ଜମା ନାହିଁ
ଆହା ପର ଘର ଭାଙ୍ଗିବାକୁ ଯେ କରେ ଯୋଜନା ନିଜ ନାରୀମାନଙ୍କୁ ଯେ ଦିଅନ୍ତି ଯାତନା ଅନ୍ୟ ବିଭାଘର ଯିଏ ବୁଲି ଭାଙ୍ଗୁ ଥାଇ ଲକ୍ଷ୍ମୀ ଦେବୀ ତାଙ୍କ ମୁହଁ କେବେ ନ ଚାହିଁ ନନା କେବେ ତ ନ ଚାହିଁ
ଯେ ପାଞ୍ଚ ପରମନ୍ଦ ତାମନ୍ଦ ପାଞ୍ଚନ୍ତି ଗୋବିନ୍ଦ
ଗୁରୁଜନ ଭୁଲିଗଲେଣି ନନା ଏ ମା ତମେ ଗୁରୁଜନକୁ ଭୁଲିବନି
ଆହା ସଂକ୍ରାନ୍ତି ଓ ଅମାବାସ୍ୟା ଅବା ଗୁରୁବାରେ ଗୋବର ଦିଅନ୍ତି ଯେଉଁ ଘରର ଦୁଆରେ ଧର୍ମ କାର୍ଯ୍ୟରେ ଯାହାର ନଥାଏ ଆଦର ସେମାନଙ୍କ ଠାରୁ ଲକ୍ଷ୍ମୀ ହୋଇଥାନ୍ତି ଦୂର ମାଲୋ ହୋଇଥାନ୍ତି ଦୂର
ମୟରେ ଲେପିବ ସବୁଦିନ ଏ ହଉଛି ନୀତିବାଣୀ
ନନା ଗୋମୟର ପରା ଲକ୍ଷ୍ମୀ ବିରାଜିତ ହୁଅନ୍ତି
ଆହା ମଦ ମାଶ୍ଚର୍ଯ୍ୟରେ ଯିଏ ସଦା ବୁଡ଼ି ରହେ ଯେ ପୁରୁଷ ସଂସାରରେ ଜୁଆ ଖେଳୁଥାଏ ବେଶାଳୟକୁ ଯିଏ କରନ୍ତି ଗମନ ସନ୍ଧ୍ୟା ସମୟରେ ଯିଏ କରଇ ଶୟନ ନନା କରଇ ଶୟନ
କାଠ ଭଳିଆ ଶୋଉଛି ନନା
ପୁରୁଷ କଥା ନନା
ଆହା କର୍କଶ ଭାବରେ ଯିଏ ପିଲାଙ୍କୁ ଶୋଧନ୍ତି କଦର୍ଯ୍ୟ ବ୍ୟବହାରକୁ ଯେ ଜନ କରନ୍ତି ହତ ଲକ୍ଷ୍ମା ପୁରୁଷ ତ ସଂସାରରେ ସେହି ସେମାନଙ୍କରକୁ ଲକ୍ଷ୍ମୀ ଯାଆନ୍ତି ଯେ ନାହିଁ ନନା ଲକ୍ଷ୍ମୀ ଯାଆନ୍ତି ନାହିଁ
ଜମା ଯିବେ ନାହିଁ ପିଲାମାନଙ୍କୁ ସବୁବେଳେ ମଧୁର ବଚନ କହିବ
ଘୋର କଳିକାଳ ନନା
ଆହା ଖଟର ଛାଇରେ ଯିଏ କରନ୍ତି ଶୟନ ବିଛଣା ଉପରେ ବସି କରେ ଯେ ଭୋଜନ ଉଲଗ୍ନ ହୋଇ ସ୍ନାହନ କରୁଥାଇ ଯିଏ ଜଳୁଥିବା ଅନଳକୁ ଯିଏ ଦେଇଯାଏ ନନା ଯିଏ ଦେଇଯାଏ
ହତ ଲକ୍ଷ୍ମା କଥା ଜମା କରିବା କଥା ନୁହେଁ
ଆହା ଦରକାର ନଥିଲେ ଯିଏ ପାଣିକୁ ଲଙ୍ଘଇ ଯେ ପୁରୁଷ ଦାଣ୍ଡରେ ତା ନଖକୁ ଭିଣଇ ମ୍ଲେଚ୍ଛ ଅବସ୍ଥାରେ ପୁଣି ଯେ ପୁରୁଷ ବୁଲେ କେବେ ନ ପସନ୍ତି ପରା ଲକ୍ଷ୍ମୀ ତାଙ୍କ ତୁଲେ ନନା ଲକ୍ଷ୍ମୀ ତାଙ୍କ ତୁଲେ
ଉଚିତ କଥା ନନା ଉଚିତ କଥା ସମସ୍ତେ ଟିକେ ସୁଧୁରି ଯାଆନ୍ତୁ
ପୁଣି ପ୍ରତି ଘରେ ଘରେ ଯେଉଁ ଘର ଅତି ପ୍ରିୟ ସେ ଘରକୁ ଯିବେ ଯେ ଘର ପସନ୍ଦ ନୁହେଁ ସେଠୁ ବାହୁଡ଼ିବେ ନନା ସେଠୁ ବାହୁଡ଼ିବେ
ଜମା ଯିବେ ନେଇ ଯାହା ଘର ଟିକେ ସ୍ୱଚ୍ଛ ଥିବ ପବିତ୍ର ଥିବ ସେଇଠିକି ମା ଆବିର୍ଭାବ ହେବେ।
ଜୟ ମହାଲକ୍ଷ୍ମୀ।
ଆହା ପଣ୍ଡା ପୁଅ କହି ଗଲୁ ଦେଇ ଚେତାବନୀ ହୁସିଆର ରହିଥାଅ ଆସୁଛନ୍ତି ଲକ୍ଷ୍ମୀ ଶ୍ରୀ ଲକ୍ଷ୍ମୀ ଚରଣ ତଳେ ଦେଇ ମତି ଚିତ୍ତ ସଂକ୍ଷେପରେ ଶେଷ କଲୁ।